ହିତୋପଦେଶ ଅଧ୍ୟାୟ ଏକତିରିଶ ଲମୁଏଲ ରାଜାର କଥା ଅର୍ଥାତ୍ ତାହାର ମାତା ତାହାକୁ ଯାହା ଶିଖାଇଥିଲା ସେହି ଭାରକ୍ତି ହେ ମୋହର ପୁତ୍ର ହେ ମୋ ଗର୍ଭର ପୁତ୍ର ହେ ମୋ ମାନତର ପୁତ୍ର କ'ଣ କହିବି ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣା ବଳ ଦିଅ ନାହିଁ ଅବା ରାଜାମାନେ ଜହିଁରେ ବିନଷ୍ଟ ହୁଅନ୍ତି ତହିଁରେ ଗତି କର ନାହିଁ ହେ ଲମୁଏଲ ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ ରାଜାମାନଙ୍କର ଉଚିତ ନୁହେଁ କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ ସେମାନେ ପାନ କଲେ ବ୍ୟବସ୍ଥା ପାର୍ଶ୍ୱରୀ ଦୁଃଖୀ ସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ ମୃତକଳ୍ପ ଲୋକକୁ ମଦ୍ୟ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ ସେ ଲୋକ ପାନ କରି ଆପଣା ଦରିଦ୍ରତା ପାର୍ଶ୍ୱରୁ ଓ ଆପଣା କ୍ଲେଶ ଆଉ ମନରେ ନ କରୁ ଗୁଙ୍ଗା ଲୋକଙ୍କ ପକ୍ଷରେ ସମସ୍ତ ଅନାଥଙ୍କ ପକ୍ଷରେ ଆପଣା ମୁଖ ଫିଟାଅ ମୁଖ ଫିଟାଇ ଯଥାର୍ଥ ବିଚାର କର ପୁଣି ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର ଗୁଣବତୀ ସ୍ତ୍ରୀ କିଏ ପାଇପାରେ ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ ପୁଣି ତାହାର ଲାଭର ଅଭାବ ହୁଏ ନାହିଁ ସେ ଜୀବନ ଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ ସେ ବାଣିଜ୍ୟ ଜାହାଜ ତୁଲ୍ୟ ସେ ଦୂରରୁ ଆପଣା ଆହାର ଆଣେ ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ ଆପଣା ବ୍ୟାପାର ଯେ ଲାଭଜନକ ଏହା ସେ ବୁଝଇ ପୁଣି ରାତ୍ରିକାଳରେ ତାହାର ପ୍ରଦୀପ ନିଭିଯାଏ ନାହିଁ ସେ ନୋଟିକି ହାତ ବଢ଼ାଏ ପୁଣି ତାହାର ହସ୍ତ ତାକୁଡ଼ି ଧରେ ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୁରବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ ପୁଣି ସେ ଶୁଭ୍ର କ୍ଷୋମବସ୍ତ୍ର ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗରଦ୍ୱାରରେ ବସିବା ବେଳେ ଚିହ୍ନାଯାଏ ସେ ସୂକ୍ଷ୍ମବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ ପୁଣି ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ ବଳ ଓ ଶୋଭା ତାହାର ବସ୍ତ୍ରସ୍ୱରୂପ ପୁଣି ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ ସେ ଜ୍ଞାନରେ ଆପଣା ମୁଖ ଫିଟାଏ ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ ପୁଣି ଆଳସ୍ୟର ଆହାର ଖାଏ ନାହିଁ ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ ଏ ରୂପ ପ୍ରଶଂସା କରେ ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତା ହେବ ତାହାର ହାତର ଫଳ ତାହାକୁ ଦିଅ ପୁଣି ତାହାର ନିଜ କର୍ମ ନଗର ଦ୍ୱାରରେ ତାହାର ପ୍ରଶଂସା କରୁ।